ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି 71ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. କିମ୍ବଦନ୍ତୀ ଅଭିନେତା ମୋହନଲାଲଙ୍କୁ ଦିଆଯିବ ଦାଦା ସାହେବ ଫାଲ୍କେ ପୁରସ୍କାର. ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ପୂରିଲା 7 ବର୍ଷ. ଆଜି ପାଳିତ ହେଉଛି 10ମ ଜାତୀୟ ଆୟୁର୍ବେଦ ଦିବସ. ସାମାଜିକ ସୁରକ୍ଷା ଏବଂ ଆର୍ଥିକ ଅନ୍ତର୍ଭୁକ୍ତି ମାଧ୍ୟମରେ ଗତ 11 ବର୍ଷରେ ସୁଦୃଢ଼ ହୋଇଛି ଅସଂଗଠିତ କ୍ଷେତ୍ର ଏବଂ ଏସିଆ କପ୍ T20 କ୍ରିକେଟ୍ ପ୍ରତିଯୋଗିତାରେ ସୁପର 4 ପର୍ଯ୍ୟାୟରେ ଆଜି ମୁହାଁମୁହିଁ ହେବେ ପାକିସ୍ତାନ ଓ ଶ୍ରୀଲଙ୍କା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ 71ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ. ଏଥିରେ ହିନ୍ଦୀ ଚଳଚ୍ଚିତ୍ର 12th ଫେଲ୍କୁ ସର୍ବୋତ୍ତମ ଫିଚର ଫିଲ୍ମ ପୁରସ୍କାର ପ୍ରଦାନ କରାଯିବ. ଅନ୍ୟପକ୍ଷରେ ହିନ୍ଦୀ ଚଳଚ୍ଚିତ୍ର କଥାଲ ଏ ଜ୍ୟାକ୍ଫ୍ରୁଟ୍ ମିଷ୍ଟ୍ରିକୁ ସର୍ବୋତ୍ତମ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ. ଚଳଚ୍ଚିତ୍ର ଯବାନ ପାଇଁ ଅଭିନେତା ଶାହରୁଖ ଖାନ୍ ଏବଂ ବିକ୍ରାନ୍ତ ମାସିଙ୍କୁ 12th ଫେଲ୍ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯିବ. ଆଜିର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିମ୍ବଦନ୍ତୀ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମୋହନଲାଲଙ୍କୁ 2023 ପାଇଁ ଦାଦା ସାହେବ ଫାଲ୍କେ ପୁରସ୍କାର ପ୍ରଦାନ କରିବେ. ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ସର୍ବୋତ୍ତମ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯିବାକୁ ଥିବାବେଳେ ଅଣ ଫିଚର ଫିଲ୍ମ ବର୍ଗରେ ସୌମ୍ୟଜିତ ଘୋଷ ଦସ୍ତିଦାରଙ୍କ ନିର୍ଦ୍ଦେଶିତ ଫ୍ଲାୱାରିଂ ମ୍ୟାନ୍ ଚଳଚ୍ଚିତ୍ର ସର୍ବୋତ୍ତମ ଅଣ ଫିଚର ଫିଲ୍ମ ପୁରସ୍କାର ପ୍ରଦାନ କରାଯିବ. ଘୋଷଣା ଅନୁଯାୟୀ ହିନ୍ଦୀ ଚଳଚ୍ଚିତ୍ର ରକି ଅର୍ ରାନୀ କି ପ୍ରେମ କାହାନୀକୁ ସୁସ୍ଥ ମନୋରଞ୍ଜନ ପାଇଁ ସର୍ବୋତ୍ତମ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ଚୟନ କରାଯାଇଥିବାବେଳେ ଶ୍ୟାମ ବାହାଦୁରକୁ ସାମାଜିକ ଏବଂ ପରିବେଶଗତ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରୁଥିବା ସର୍ବୋତ୍ତମ ଫିଚର ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି. ଆଞ୍ଚଳିକ ଚଳଚ୍ଚିତ୍ର ବର୍ଗରେ ଓଡ଼ିଆ ଚଳଚ୍ଚିତ୍ର ପୁଷ୍କରକୁ ମନୋନୀତ କରାଯାଇଛି. ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଆଜି 7 ବର୍ଷ ପୂରଣ ହୋଇଛି. 2018 ସେପ୍ଟେମ୍ବର ମାସରେ ରାଞ୍ଚିରେ ଆରମ୍ଭ ହୋଇଥିବା ଏହି ଯୋଜନା ବିଶ୍ୱର ସର୍ବବୃହତ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଭାବେ ପରିଗଣିତ ହୋଇଛି. ଭାରତରେ ପ୍ରାୟ 55 କୋଟିରୁ ଅଧିକ ଉପଭୋକ୍ତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ଏହା ବଡ଼ ପରିବର୍ତ୍ତନ ଆଣିଛି. ପରିବାରଗୁଡ଼ିକୁ ବାର୍ଷିକ 5 ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇଦେବା ସହ ଦେୟମୁକ୍ତ ଏବଂ କାଗଜମୁକ୍ତ ସେବା ଆରମ୍ଭ କରାଯାଇଛି. ଏବେ ସୁଦ୍ଧା 10 କୋଟି 30 ଲକ୍ଷରୁ ଅଧିକ ଲୋକ ଏହି ଯୋଜନାରେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ସେବା ଲାଭ କରିବା ସହ ପ୍ରାୟ 1,48,000 କୋଟି ଟଙ୍କାର ଦେୟମୁକ୍ତ ସେବା ହାସଲ କରିଛନ୍ତି. 2022 ଆୟୁଷ୍ମାନ ଭାରତ ଯୋଜନାରେ 12 କୋଟି ପରିବାର ସାମିଲ ହୋଇଥିଲେ। 2024 ଅଙ୍ଗନବାଡ଼ି, ଆଶାକର୍ମୀ ଓ ସେମାନଙ୍କ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଗତବର୍ଷ ଅକ୍ଟୋବରରେ 70 ବର୍ଷରୁ ଅଧିକ ଦେଶର ବରିଷ୍ଠ ନାଗରିକମାନଙ୍କୁ ଆୟୁଷ୍ମାନ ବୟବନ୍ଦନା ଯୋଜନାରେ ସାମିଲ କରାଯାଇଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପଞ୍ଜାବର ଫିରୋଜପୁର କ୍ୟାଣ୍ଟନମେଣ୍ଟରୁ ଦିଲ୍ଲୀକୁ ନୂଆ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତାବ ଦେଇଛନ୍ତି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ପଞ୍ଜାବରେ ଏବେ 5ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି ଏବଂ ଏହାଦ୍ୱାରା 7ଟି ଜିଲ୍ଲାର ଲୋକେ ରେଳ ସେବାର ସୁବିଧା ପାଉଛନ୍ତି। ସେ କହିଥିଲେ, ଗତ 11 ବର୍ଷ ମଧ୍ୟରେ ପଞ୍ଜାବ ପାଇଁ ରେଳ ବଜେଟ୍ ଆବଣ୍ଟନ 24 ଥର ବୃଦ୍ଧି କରାଯାଇଛି।
2014 से पहले मात्र 225 करोड़ रुपए का रेलवे का बजट मिलता था। मोदी जी ने आके उसको कई गुने करके आज करीब 5400 करोड़ रुपए का मोदी जी बजट देते हैं पंजाब को। मैं प्रधानमंत्री श्री नरेंद्र मोदी जी का बहुत बहुत धन्यवाद दूंगा कि उन्होंने पंजाब के लिए 24 गुना बजट बढ़ाया। बेसिकली ये इम्पोर्टेंट प्रोजेक्ट है, राजपुरा मोहाली न्यू लाइन 18 किलोमीटर की है, 443 करोड़ रुपीज का ये प्रोजेक्ट है।
ମନ୍ତ୍ରୀ କହିଥିଲେ, ରାଜପୁରାରୁ ମୋହାଲି 443 କୋଟି ଟଙ୍କା ସମ୍ବଳିତ ନୂଆ ରେଳ ଲାଇନ୍ ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି, ଯାହାଫଳରେ ରାଜପୁରା ଏବଂ ମୋହାଲି ମଧ୍ୟରେ 66 କିଲୋମିଟର ଦୂରତା ହ୍ରାସ ପାଇବ। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ କୃଷି ଏବଂ ବୟନଶିଳ୍ପକୁ ଅଧିକ ପ୍ରୋତ୍ସାହନ ମିଳିପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆଜି 10ମ ଜାତୀୟ ଆୟୁର୍ବେଦ ଦିବସ ପାଳନ କରାଯାଉଛି। ଗୋଆର ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନରେ ପାରମ୍ପରିକ ଭାରତୀୟ ଔଷଧର ପ୍ରଚାର ପ୍ରସାର ପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି ଆୟୁର୍ବେଦ ଗୁଣସମ୍ପନ୍ନ ପାରମ୍ପରିକ ଖାଦ୍ୟପଦାର୍ଥ ସ୍ୱାସ୍ଥ୍ୟ ପାଇଁ ଯେତିକି ଲାଭଦାୟକ ସେତିକି ପୋଷଣଯୁକ୍ତ। ଆଜିର ଦିବସର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଆୟୁର୍ବେଦ ପ୍ରତି ସଚେତନ ସୃଷ୍ଟି କରିବା ଏବଂ ସନ୍ତୁଳିତ ଖାଦ୍ୟ ଜରିଆରେ ସ୍ୱାସ୍ଥ୍ୟବାନ ଓ ନିରୋଗ ରହିବା। ଚଳିତ ବର୍ଷ ଆୟୁର୍ବେଦ ଦିବସର ବାର୍ତ୍ତା ରହିଛି ମାନବ ଓ ପୃଥିବୀ ପାଇଁ ଆୟୁର୍ବେଦ। ଆୟୁର୍ବେଦର ସ୍ୱାସ୍ଥ୍ୟ ଏବଂ ପରିବେଶଗତ ସ୍ଥାୟିତ୍ୱ ପ୍ରତି ଏହାର ଅବଦାନକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଜାତୀୟ ଧନନ୍ତରୀ ଆୟୁର୍ବେଦ ପୁରସ୍କାର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ଗୋଆ ଡାକ୍ତରଖାନାରେ ଅନେକଗୁଡ଼ିଏ ବ୍ୟବସ୍ଥାର ଉଦ୍ଘାଟନ କରାଯିବ ବୋଲି ଜଣାପଡ଼ିଛି। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାରଙ୍କ ଜନକଲ୍ୟାଣକାରୀ ପଦକ୍ଷେପ, ସାମାଜିକ ସୁରକ୍ଷା ଏବଂ ଆର୍ଥିକ ଅନ୍ତର୍ଭୁକ୍ତି ମାଧ୍ୟମରେ କିଭଳି ଅସଂଗଠିତ କ୍ଷେତ୍ରକୁ ସୁଦୃଢ଼ କରିଛି, ଏ ସମ୍ପର୍କରେ ଏକ ରିପୋର୍ଟ।
ଯଦି ଆପଣଙ୍କ ପାଖରେ ବନ୍ଧକ ଭାବରେ ଦେବାକୁ କିଛି ନାହିଁ ତେବେ ଚିନ୍ତା କରନ୍ତୁ ନାହିଁ, ମୋଦି ଆପଣଙ୍କର ଗ୍ୟାରେଣ୍ଟି ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ପ୍ରଧାନମନ୍ତ୍ରୀ ସ୍ୱନିଧିର ହିତାଧିକାରୀଙ୍କୁ ସମ୍ବୋଧିତ କରି ଏଭଳି ପ୍ରତିଶ୍ରୁତି ଦେଇଥିଲେ।
ପିଏମ୍ ସ୍ୱନିଧି ଯୋଜନା ମୋଦି କି ଐସି ହି ଗ୍ୟାରେଣ୍ଟି ହୈ ଜୋ ଆଜ ରେହଡି ପଟ୍ରି ଠେଲେ ଐସେ ଛୋଟେ ଛୋଟେ କାମ କରନେ ୱାଲେ ଲାଖୋଁ ପରିବାରୋଁ କା ସମ୍ବଲ ବନି ହୈ।
ଦେଶର ଜିଡିପିର ପ୍ରାୟ 45% ଅବଦାନ ସହିତ ଅସଂଗଠିତ କ୍ଷେତ୍ର ଭାରତୀୟ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇପାରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସରକାର ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସଶକ୍ତ କରିବାର ଦାୟିତ୍ୱ ନେଇଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ରାସ୍ତାକଡ଼ରେ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିବା ଲୋକମାନଙ୍କ ପାଇଁ ବ୍ୟାଙ୍କ ଋଣ ବ୍ୟବସ୍ଥା ସମେତ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ କ୍ୟାସ୍ବ୍ୟାକ୍ ବ୍ୟବସ୍ଥା କରିଛନ୍ତି। COVID-19 ମହାମାରୀ ଦ୍ୱାରା ପ୍ରଭାବିତ ରାସ୍ତାକଡ଼ର ବିକ୍ରେତାମାନଙ୍କୁ ସାହାଯ୍ୟ କରିବା ପାଇଁ 2020 ଜୁନ୍ ମାସରୁ କେନ୍ଦ୍ର ସରକାର ପିଏମ୍ ସ୍ୱନିଧି ଯୋଜନା ଆରମ୍ଭ କରିଥିଲେ ଏବଂ ଏହାକୁ 2030 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ଲାଭ ପାଇଥିବା ଜଣେ ହିତାଧିକାରୀ କହିଛନ୍ତି,
କପଡ଼େ କାମ କରତା ହୁଁ ତୋ ବାକି ମେରେ ପତା ଚାଲା ଥା କି ମୋଦି କି ତରଫ ସେ ସ୍କିମ ଆଇ ହୈ 10,000 ରୁପିଆ ଲୋନ କି କାମ କେ ବଢ଼ୋତରୀ କେ ଲିଏ ତୋ ମେରେ ଇକୋ ବ୍ୟାଙ୍କ ମେ ଗିଆ ତୋ ମେରେ ବାତ କିଆ ତୋ ମେରେ ବହୁତ ଆସାନୀ ସେ ଲୋନ ଦେ ଦିଆ ମେରେ କୋ ମେରେ କାମ ମେ ଲଗାୟା କାମ ବଢ଼ୋତରୀ ହୋ ରହା ହୈ ବାକି ମୋଦି ତରଫ ଜି କେ ଅଚ୍ଛା ଅଚ୍ଛା ବହୁତ ବହୁତ ଧନ୍ୟବାଦ ହୈ ଔର ବି ଆଗେ କୋଇ ସ୍କିମ ନିକଲେଗା ହମ ଉସକେ ଲିଏ ସହଯୋଗ ଲେ ସକ।
ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ସରକାର ଇ ଶ୍ରମ ନାମକ ପୋର୍ଟାଲ ଆରମ୍ଭ କରିଛନ୍ତି, ଯେଉଁଥିରେ ପଞ୍ଜିକୃତ ହେବା ପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଉଛି। ଏଥିସହିତ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
ଗୁଜରାଟ ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଷ୍ଟାର୍ଟଅପ୍ ସମ୍ମିଳନୀ 2025 ଉଦ୍ଘାଟନ କରିଛନ୍ତି। ଗୁଜରାଟ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ 1000 ଅଧିକ ଷ୍ଟାର୍ଟଅପ୍, 5000 ଅଧିକ ଉନ୍ମେଷକ, 100 ଅଧିକ ଶିଳ୍ପ ବ୍ୟକ୍ତିତ୍ୱ, 50 ଅଧିକ ପୁଞ୍ଜିନିବେଶକାରୀ ଓ ନୀତି ନିର୍ଦ୍ଧାରକ ଗୋଟିଏ ମଞ୍ଚରେ ଏକାଠି ହେବେ। ଆସାମର ଲୋକପ୍ରିୟ ଗାୟକ ଜୁବିନ୍ ଗର୍ଗଙ୍କର ଅନ୍ତିମ ସଂସ୍କାର ଗତକାଲି ଗୌହାଟୀର ସୋନାପୁରଠାରେ ସମ୍ପନ୍ନ ହୋଇଛି। ଏହି କଳାକାରଙ୍କୁ ଶେଷ ସମ୍ମାନ ଜଣାଇବା ଲାଗି ଲକ୍ଷାଧିକ ଲୋକ ଏକତ୍ରିତ ହୋଇଥିଲେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଗୌହାଟୀ ମେଡିକାଲ କଲେଜରେ ଜୁବିନ୍ଙ୍କ ଦ୍ୱିତୀୟ ଥର ପୋଷ୍ଟମର୍ଟମ୍ କରାଯାଇଛି। ଏସିଆ କପ୍ T20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ସୁପର 4 ପର୍ଯ୍ୟାୟରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 8:00 ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଗତ 21 ତାରିଖରେ ଭାରତ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ସୁପର 4 ପର୍ଯ୍ୟାୟର ଏକ ମ୍ୟାଚ୍ରେ ଭାରତ 6 ପାକିସ୍ତାନକୁ ପରାସ୍ତ କରିଥିଲା। ଆସନ୍ତାକାଲି ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସୁପର 4 ପର୍ଯ୍ୟାୟରେ ଭାରତ ଏବଂ ବାଂଲାଦେଶ ମୁହାଁମୁହିଁ ହେବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆଜି 71ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କିମ୍ବଦନ୍ତୀ ଅଭିନେତା ମୋହନଲାଲଙ୍କୁ ଦିଆଯିବ ଦାଦା ସାହେବ ଫାଲ୍କେ ପୁରସ୍କାର। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ ପୁରିଲା 7 ଆଜି ପାଳିତ ହେଉଛି 10ମ ଜାତୀୟ ଆୟୁର୍ବେଦ ଦିବସ। ସାମାଜିକ ସୁରକ୍ଷା ଏବଂ ଆର୍ଥିକ ଅନ୍ତର୍ଭୁକ୍ତି ମାଧ୍ୟମରେ ଗତ 11 ସୁଦୃଢ଼ ହୋଇଛି ଅସଂଗଠିତ କ୍ଷେତ୍ର ଏବଂ ଏସିଆ କପ୍ T20 କ୍ରିକେଟ୍ ପ୍ରତିଯୋଗିତାରେ ସୁପର 4 ପର୍ଯ୍ୟାୟରେ ଆଜି ମୁହାଁମୁହିଁ ହେବେ ପାକିସ୍ତାନ ଓ ଶ୍ରୀଲଙ୍କା। ସମ୍ବାଦ ଶେଷ ହେଲା।